आकाशवाणी संबलपुर आंचलिक खबर पढ़ुछन तर्पण कुमार प्रधान जुहार। पहला मुखिया खबर, देशर कालजयी संस्कृति आउ ऐतिह्य सहित सबु भारतीय मानकर शक्ति सांगे प्रधानमंत्री जड़ित आन बोली खास साक्षात्कार थी कहले श्री मोदी। आबा शुक्रवार दिन तीन दिनिया ओडिशा गस्ती आसुछन स्वराष्ट्र मंत्री अमित शाह। विशिष्ट सारस्वत साधक पद्मभूषण कवि रमाकांत रथंकर आबाकाल पूरी स्वर्गद्वार नुबा शेषकृत्य। आउर सार्वजनीन टीकाकरण गुरुत्व बाबे जनसचेतनता बढ़ावार लगी आज पालन कराउछे जातीय टीकाकरण दिवस। एथर पूरा खबर, पृथ्वीनु नाकरा कृत्रिम बुद्धिमता एआईर गवेषक लेक्स फ्रीडमेनकर सांगे प्रधानमंत्री नरेन्द्र मोदी गुटे पोडकास्ट थी पाखापाखि तीन घंटा धरिकरि खास साक्षात आलोचना करिछन। श्री मोदी कहिछन तांकर शक्ति 140 कोटी भारतीयंकर सांगे जुड़ी हेकरि अछे। देशर कालजयी संस्कृति आउर ऐतिह्य सांगे से जड़ित। फ्रीडमेनकर गुटे प्रश्न थी प्रधानमंत्री कहिछन धैर्य आउ आत्मविश्वासर सबु परिस्थिति सामना करबार लागि जुआन पीढ़ी से आह्वान देछन। असुविधा समय थी धैर्यर परीक्षा हेथिसि आर सही धैर्य ही तांकु शक्तिशाली करबार थी साहाज करसि। श्री मोदी कहिछन सबु आह्वान के से गुटे सुजोग भावे देखिछन। युवक मानकु धैर्य आउ आत्मविश्वास सहित दायित्व तुलाबार लागि पड़बा बोली कहिछन। सफलतार केनसी निश्चितता नाइथिले भिल आत्मविश्वास मनुष्के परिपूर्णता पाइबार सुजोग देसी बोली प्रधानमंत्री ई पोडकास्ट जरिए कहिछन। स्वराष्ट्रमंत्री अमित शाह आबा 21 तारिख दिन तीन दिनिया गस्ती ओडिशा आसुछन। 21 तारिख दिन बेलबुड़े श्री शाह झारसुगुड़ा विमानबंदर पहुंचवा ऋतु 22 तारिख दिन सकाले संबलपुर माँ समलेश्वरी दर्शन करबे। इता ऋतु श्री शाह पीएचडी पड़ियाठाने जिलार भिन भिन उन्नयनमूलक कामर शिलान्यास आर उद्घाटन करबे आउ गुटे साधारण सभातिफिल जोग देबार कार्यसूची रही। से ही दिन बेलबुड़े श्री शाह पूरी जाकर 23 तारिख दिन श्रीमंदिर महापुरुषर दर्शन करबे। तारपर जटणीन देशर 2 नंबर फोरेन्सिक विश्वविद्यालय शिलान्यास करबार कार्यक्रम रही। श्री शाह गस्तर लगे आज संबलपुर दलय पदाधिकारी गुटे प्रस्तुति बैठक हो। भुवनेश्वर 5 नंबर यूनिट नथिबार मुख्यमंत्री जन अभियोग शुणा प्रकोष्ठ आयबाकाल शुणा बंद रहा। विधानसभा बजेट अधिवेशन चलीथिबारनु शुणाणी बंद रहबा आउ आयबा शुणाणी तारीख गणमाध्यम जरिए लुकुजनिया दिजा बोली साधारण प्रशासन आउ साधारण अभियोग विभाग तरफ सूचना दिजाई। राज्य योग्य राशन कार्ड हिताधिकारी फिल्ड सर्भे करजार उतरु चूड़ान तालिका बाहर करजा बोली खाद्य आउ जोगाण मंत्री कृष्णचंद्र पात्र कहिछन। यादे तक 30,734 जन ई केवाईसी नाइ करी बोली मंत्री कहिछन। 6,35,000 लोक पोर्टाल जरिए आवेदन करिछन। यादे सर्भे काम चलीथिबार बेले एप्रिल 15 तारिख तक इटा शेष हबा। नुआ पोर्टाल थी यादे तक 50,000 हिताधिकारी नुआ राशन कार्ड लगी आवेदन करिछन। सबु आवेदन सर्वा ऋतु जांच प्रक्रिया मूल हबा। हेले हठात करी काहेरीर भिल राशन कार्ड नाइ कटा जाए बोली मंत्री श्री पात्र सूचना देछन।
जो माने इक्वाईसी लास्ट रे करिवे नाही सेमानंकर मध्य आमे घर को घर ऑफिसर मान जाईकिरी सर्वे करिवे प्रकृत रे से लोक माने अछंती ना नाही किंबा रहीकिरी सेमाने सरेंडर करि देले की डिटेल आमे जानिला परे से गुडा को आमे राशन कार्ड रो काटिबो हठात काटिबो नै आमे पूरा फील्ड सर्वे करिवो फील्ड सर्वे कला परे आमे काटिबो।
राज्य थिबार पोषण केन्द्र मानके सब्सिडी थी राशन मिलवा बोली खाद्य जोगाण आउ खाउटी कल्याण मंत्री कृष्णचंद्र पात्र कहिछन। दिल्ली गुजरात ढांचा थी खूब जल्दी राज्य पोषण केन्द्र मान खुला जिबा 35टा जगानो पायलट प्रकल्प मूल हेबा। एथिलागि केन्द्र आउ राज्य सब्सिडी देबे। हिताधिकारी मानको एथिलागि स्वतंत्र कार्ड मिलवा। विभागर गुटे दल दिल्ली आउ गुजरात जाइकरी सेनु थिबार पोषण केन्द्र मानकर अनुध्यान करबार उतरु फी पंचायत नु पोषण केन्द्र खोला जिबा। हेले मुख्यमंत्रीकर अनुमोदन उतरु खूब जल्दी चूड़ान निष्पत्ति नियाजिबा बोली मंत्री श्री पात्र कहिछन। राज्य बढ़ती खराके नजर थी रखिकी स्कूल मानक सखालुआ करबार लगी पदक्षेप नियाजिबा बोली विद्यालय और गणशिक्षा मंत्री नित्यानंद गंड कहिछन। राजस्व विपर्य परिचालना विभाग सांगे आलोचना करिकी पदक्षेप नियाजिबा बोली मंत्री श्री गंड सूचना देछन।
देखंतु वर्तमान दिन को दिन ताती बढ़िवारे लागी विषय रे सरकार अवगत अछंतु एवं ए विषय नहीं कि केबे मॉर्निंग स्कूल करा जिवो सेथिपाई राजस्व विभाग अन्यान्य मानंक सहित विभाग आलोचना करिवो एवं केबे थारु कोन करा जिवो तापर आलोचना कला परे आमे निश्चय ये उपरे पदक्षेप न।
आपन माने खबर सुनछन आकाशवाणी संबलपुर केन्द्र नो। ବିଶିଷ୍ଟ ସାରସ୍ୱତ ସାଧକ ପଦ୍ମଭୂଷଣ କବି ରମାକାନ୍ତ ରଥଙ୍କର ଆଇବାକାଲ ପୁରୀ ସ୍ୱର୍ଗଦ୍ୱାରାନୁ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ଓଡ଼ିଆ ସାହିତ୍ୟକେ ଜାତୀୟ ଆଉ ଆନ୍ତର୍ଜାତୀୟ ସ୍ତରଥି ସମୃଦ୍ଧ କରବାର୍ ଲାଗି ଶ୍ରୀ ରଥଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ସନ୍ଦିଗ୍ଧ ମୃଗା, ସପ୍ତମ ଋତୁ, ସଚିତ୍ର ଅନ୍ଧାର, ଶ୍ରୀ ରାଧାବାଗୀର କବିତା ସଂକଳନ ବହୁତ ଲୋକର ମନକେ ଛୁଇଁଥିଲା। 1978 ସାଲେ ତାଙ୍କର କବିତା ସଂକଳନ ସପ୍ତମ ଋତୁ ଲାଗି ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। 1992 ମସିହାତି ସରସ୍ୱତୀ ସମ୍ମାନଥି ସମ୍ମାନିତ ହୋଇଥିଲେ। 1993 ନୁ 1998 ତକ ଶ୍ରୀ ରଥ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପସଭାପତି ଆଉ 1998 ନୁ 2003 ତକ ସଭାପତି ଭାବେ ଦାୟିତ୍ୱ ତୁଲେଇଥିଲେ। 91 ବଛର ବୟସ୍ଥି ଭୁବନେଶ୍ୱରର ତାଙ୍କର ଘରେ ଆଜି ସକାଳେ ଶ୍ରୀରଥଙ୍କର ପରଲୋକ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 30 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରବେ। ଏଇଟା ତାଙ୍କର 120 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ସାଧାରଣ ଲୋକର ମତାମତ ମଗାହେଇଛି। ଲୋକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରବେ। ଇତାର ଛଡ଼ା 1800-11-7800 ଡାଏଲ କରି ନିଜେ ନିଜର ମତାମତ ରେକର୍ଡ କରିପାରବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି SMS ଜରିଏ ନିଜର ମତାମତ ଆଇବା 25 ତାରିଖ ଭିତରେ ଦେଇପାରବେ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ AIR ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, DD ନ୍ୟୁଜ୍, PMO ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଏତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେରଘାଏ ପ୍ରସାରଣ କରାଯିବା। ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର 2026 ଲାଗି ମନୋନୟନ ମୂଲ କରାଯାଇଛି। ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ୍ଥି ଅନ୍ଲାଇନ୍ ଜରିଏ ମନୋନୟନ ଆର୍ ଅନୁମୋଦନ ଗ୍ରହଣ କରାଯିବା। ଏଥିଲାଗି ଆଇବା ଜୁଲାଇ ମାସର 31 ତାରିଖକେ ଶେଷ ତାରିଖ ରଖାଯାଇଛି। ଟିକାକରଣର ଗୁରୁତ୍ୱ ଆର୍ ଏ ବାବଦେ ଜନସଚେତନତା ବଢ଼ବାର ଲକ୍ଷ୍ୟଥି ଫି ବଛର ଆଜିର ଦିନକେ ଜାତୀୟ ଟିକାକରଣ ଦିବସ ଭାବେ ପାଳନ କରାଯାଉଛି। 1995 ମସିହା ମାର୍ଚ୍ଚ ମାସର 16 ତାରିଖଥି ଦେଶେ ପହେଲା ଥର ଲାଗି ପୋଲିଓ ଟିକାକରଣ ଅଭିଯାନ ମୁଲେଇଥିଲା। ସାମାଜିକ ଗଣମାଧ୍ୟମ ଜରିଏ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍, ଟିକାକରଣ ଜରିଏ ଛୁଆମାନଙ୍କୁ ସୁରକ୍ଷିତ ରଖବାର ଲାଗି ଲକ୍ଷ୍ୟ ରଖାଯାଇଛି। ସବୁ ରାଜ୍ୟ ସରକାର ଆଉ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଏହି ଅଭିଯାନଥି ସାମିଲ ହେବାର ଲାଗି ମନ୍ତ୍ରୀ ଶ୍ରୀ ନଡ୍ଡା ଆହ୍ୱାନ ଦେଇଛନ୍। ଛୁଆମାନଙ୍କର କ୍ଷେତ୍ରଥି ରୋଗ ପ୍ରତିଷେଧକ ଶକ୍ତି ବଢ଼ାବାର ଲାଗି 2014 ମସିହାନ ମିଶନ ଇନ୍ଦ୍ରଧନୁଷ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ଶିଶୁ ମୃତ୍ୟୁହାର କମ୍ କରବାର ଆଉ ଛୁଆମାନଙ୍କର କ୍ଷେତ୍ରଥି ବ୍ୟାପକ ଟିକାକରଣ କରାଯିବାର ଏହି ଯୋଜନାର ମୂଳ ଲକ୍ଷ୍ୟ ଥିଲା। ଏହି ଯୋଜନାଥି 2 ବର୍ଷରୁ କମ୍ ଛୁଆ ଆଉ ଗର୍ଭବତୀ ମହିଳାମାନଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରାଯାଉଛି। ରାଜ୍ୟରେ ଏହାଦେ ତକ 71,50,000 ଟନ୍ ଧାନଗିନା ସରିଛେ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ସରକାର 76,00,000 ଟନ୍ ଧାନଗିନା ଲକ୍ଷ୍ୟ ରଖିଥିବାର ବେଳେ ଏହାଦେ ତକ 95% ଧାନଗିନା ସରିଛେ। ଇତାର ସହିତ ରବି ଋତୁଥି ଧାନଗିନା ଲାଗି ଯୋଜନା ଚାଲିଛେ ଆଉ ଏଥିଲାଗି ବହୁତ ଜଲ୍ଦି ପଞ୍ଜୀକରଣ ମୂଲ ହେବା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍। ସେଆଡ଼େ ଆଇବା 31 ତାରିଖେ ଧାନଗିନାର ଶେଷ ଦିନ ଧାରିଜ କରାଯାଇଛି। ଏହାଦେ ପାଣିପାଗ, ରାଜ୍ୟର କେତେଟା ଜିଲ୍ଲାନ ଆଇବା 3 ଦିନ ତକ ଜବର ଖରା ଲାଗି ରହିବା। ସେନ୍ତା ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, ସୁବର୍ଣ୍ଣପୁର, ବୌଦ୍ଧ ଜିଲ୍ଲାର ଗୋଟେ ଯୁଡ଼େ ଜାଗାନୁ ଜବର ଖରାକେ ନେଇକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ବୌଦ୍ଧନୁ ରାଜ୍ୟର ସବୁନୁ ଜହତାତି 43.6 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେନ୍ତା 7ଟା ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ସେଆଡ଼େ ଝାରସୁଗୁଡ଼ାନୁ 42, ବଲାଙ୍ଗୀରନୁ 41.7, ସୁନ୍ଦରଗଡ଼ନୁ 40.3, ଭବାନୀପାଟନାନୁ 40.2, ସମ୍ବଲପୁରନୁ 39.7, ସୋନପୁରନୁ 39.5 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଶେଷେ ମୁଖ୍ୟ ଖବର ଫେରଘାଏ, ଦେଶର କାଳଜୟୀ ସଂସ୍କୃତି ଆଉ ଐତିହ୍ୟ ସହିତ ସବୁ ଭାରତୀୟମାନଙ୍କର ଶକ୍ତି ସାଙ୍ଗେ ପ୍ରଧାନମନ୍ତ୍ରୀ ଜଡ଼ିତାନ୍ ବୋଲି ଖାସ୍ ସାକ୍ଷାତକାରଥି କହିଲେ ଶ୍ରୀ ମୋଦି। ଆଇବା ଶୁକ୍ରବାର ଦିନ 3 ଦିନିଆ ଗସ୍ତି ଓଡ଼ିଶା ଆସୁଛନ୍ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ବିଶିଷ୍ଟ ସାରସ୍ୱତ ସାଧକ ପଦ୍ମଭୂଷଣ କବି ରମାକାନ୍ତ ରଥଙ୍କର ଆଇବାକାଲ ପୁରୀ ସ୍ୱର୍ଗଦ୍ୱାରନୁ ହେବା ଶେଷକୃତ୍ୟ। ଆଉର୍ ସାର୍ବଜନୀନ ଟିକାକରଣ ଗୁରୁତ୍ୱ ବାବଦେ ଜନସଚେତନତା ବଢ଼ାବାର ଲାଗି ଆଜି ପାଳନ କରାଯାଉଛି ଜାତୀୟ ଟିକାକରଣ ଦିବସ। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।